ଏହିପରି ଅନେକ ଦିନ ବିତିଗଲା। ଅନେକ ଲୋକ ଜନ୍ମ ହେଲେ, ସେମାନେ ପୃଥିବୀର ଚାରିଆଡ଼େ ବିଛେଇ ହୋଇ ରହିଲେ ଏବଂ ବିଭିନ୍ନ ଭାଷାରେ କଥାବାର୍ତ୍ତା କଲେ। ସେ ସମସ୍ତଙ୍କ ଭିତରେ ଅବ୍ରାହାମ ବୋଲି ଜଣଙ୍କୁ ଈଶ୍ୱର ସବୁଠାରୁ ଉତ୍ତମ ଲୋକ ବୋଲି ଦେଖିଲେ। ତେଣୁ ସେ ଅବ୍ରାହାମକୁ ଆଶୀର୍ବାଦ କରି କହିଲେ, ତୁମର ବଂଶ ଆକାଶର ତାରା ପରି ହେବ। ସେତେବେଳେ ଅବ୍ରାହାମ ଓ ତାଙ୍କର ସ୍ତ୍ରୀ ସାରାଙ୍କର ବୟସ ଖୁବ୍ ଅଧିକ ହୋଇଯାଇଥିଲା, କିନ୍ତୁ ଗୋଟିଏ ହେଲେ ସନ୍ତାନ ସେମାନଙ୍କର ନଥିଲା। ତାଙ୍କର ସ୍ତ୍ରୀ ସାରାଙ୍କର ଧଳା ବାଳ ଦେଖି ତୁମେ ସ୍ପଷ୍ଟ ରୂପେ ବୁଝିପାରୁଥିବ ଯେ ତାଙ୍କର ସନ୍ତାନ ଜନ୍ମ କରିବାର ବୟସ ମଧ୍ୟ ନଥିଲା। ତେଣୁ ସେ ଈଶ୍ୱରଙ୍କ କଥାରେ ବିଶ୍ୱାସ ନ କରି ହସିଲେ, କିନ୍ତୁ ଅବ୍ରାହାମ ଈଶ୍ୱରଙ୍କର କଥାରେ ବିଶ୍ୱାସ କଲେ। ତେଣୁ ସେମାନେ ବୁଢ଼ା ହୋଇଯାଇଥିଲେ ମଧ୍ୟ ସେମାନଙ୍କର ଗୋଟିଏ ପୁଅ ହେଲା ଏବଂ ସେମାନେ ତାର ନାମ ଦେଲେ ଇସାହାକ। ଅବ୍ରାହାମଙ୍କର ଏହି ସନ୍ତାନ ଇସାହାକ ଜିହୁଦୀ ଜାତିର ଆଦିପିତା, ତାଙ୍କଠାରୁ ଜିହୁଦୀ ଜାତିର ସୃଷ୍ଟି ହୋଇଛି। ହାଗାର ବୋଲି ଅବ୍ରାହାମଙ୍କର ଆଉ ଗୋଟିଏ ସ୍ତ୍ରୀ ଥିଲା ଓ ଏହି ସ୍ତ୍ରୀଠାରୁ ଇସମାଏଲ ବୋଲି ଅବ୍ରାହାମଙ୍କର ଆଉ ଗୋଟିଏ ପୁତ୍ର ଥିଲା। କିନ୍ତୁ ଈଶ୍ୱର ପ୍ରତିଜ୍ଞା କରିଥିଲେ ଯେ ଏହି ଇସାହାକଙ୍କ ବଂଶରେ ତାଙ୍କର ନିଜର ପୁତ୍ର ଏ ପୃଥିବୀରେ ଜନ୍ମଗ୍ରହଣ କରିବେ ଏବଂ ତାଙ୍କର ନାମ ଯୀଶୁ ହେବ। ଅନେକ ଦିନ ପରେ ଈଶ୍ୱରଙ୍କର ସେହି ପ୍ରତିଜ୍ଞା ସଫଳ ହେଲା।